ହ୍ୟାଲୋ,
ହଁ, ମୋ ନାଁ ବିଜୟଲକ୍ଷ୍ମୀ ରାଉତ, ମୁଁ ଜନତା ନଗରରେ ରହୁଛି, 21 ନମ୍ବର ୱାର୍ଡ। ଆମର ଏଠି ଷ୍ଟ୍ରିଟ୍ ଲାଇଟ୍ଟା 4-5 ଦିନ ହେଲାଣି ପୁରା ଜଳୁନି, ଆଉ ଆମ ସାହିକି କୌଣସି ସ୍ୱିପର ଆସୁନାହାନ୍ତି ଓଳେଇବା ପାଇଁ, ଅଳିଆ ଗାଡ଼ି ବିଲକୁଲ ଆସୁନି, 6 ମାସ 4 ମାସ 5 ମାସରେ ଥରେ ବି ସେତେବେଳେ କେମିତି ଆସୁଛି, କିନ୍ତୁ ସୁବିଧା ଅଛି, ଆସିବା ପାଇଁ ରାସ୍ତା ଫାସ୍ତା ସବୁ ସୁବିଧା ଅଛି, ଆଉ କିନ୍ତୁ କେହି ଆସୁନାହାନ୍ତି, ଏଠିକି ଆପ୍ରୁଭ କରାହେଇଛି ବି, ହଁ, କିଛି ପଦକ୍ଷେପ ଆପଣ ନିଅନ୍ତୁ ଟିକେ ଆଉ।